ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ନମ୍ବର ଜୟନ୍ତୀ ଉତ୍ସବ ଆଜି ଦିନର 11 ବଜେ ନୂଆଦିଲ୍ଲୀ ବିଜ୍ଞାନ ଭବନ ହେବା। ଏହି ଉତ୍ସବଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଆର୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ଡକ୍ଟର ହରେକୃଷ୍ଣ ମହତାବଙ୍କର ସମ୍ମାନଥି ହେଉଥିବାର ଏହି କାର୍ଯ୍ୟକ୍ରମଟି ଗୋଟିଏ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ୍ ଆଉ ମୁଦ୍ରା ଉନ୍ମୋଚନ କରାଯିବା। ଇତାର ଛଡ଼ା ସଂସ୍କୃତି ମନ୍ତ୍ରଣାଳୟ ତରଫ ମହତାବଙ୍କର ଜୀବନୀ ଆଉ ପରମ୍ପରା ଉପରେ ଗୋଟିଏ ପ୍ରଦର୍ଶନୀ ରଖାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଏଠାନୁ ଆଇବା 23 ତାରିଖ ତକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ନମ୍ବର ଜନ୍ମବାର୍ଷିକୀ ସ୍କରଣ ଉତ୍ସବ ପାଳନ କରାଯିବା। ଏହି ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। 3 ଦିନ ହେବାର୍କେ ଥିବାର ଏହି କାର୍ଯ୍ୟକ୍ରମଟି ମହତାବଙ୍କର ସ୍କୃତିଚାରଣ ସହିତ ଭିନ୍ ଭିନ୍ ପୁସ୍ତକ ଉନ୍ମୋଚନ, ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫ ଫଟୋଚିତ୍ର ପ୍ରଦର୍ଶନୀ କରାଯିବା। ଓଡ଼ିଶାର ଆଗର ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ନମ୍ବର ଜୟନ୍ତୀ ପାଳନ ଲାଗି କେନ୍ଦ୍ର ସରକାର ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍। ଏହି କମିଟିଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷ ଥିବାବେଳେ ଅଲଗା 23 ଜଣ ସଦସ୍ୟ ଅଛନ୍। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି କମିଟିଟି ଏକ୍ସ ଅଫିସିଓ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଅଛନ୍। ଡକ୍ଟର ମହତାବଙ୍କର 125 ନମ୍ବର ଜୟନ୍ତୀ ପାଳନ ଲାଗି ଦରକାରୀ କାର୍ଯ୍ୟକ୍ରମର ରୂପରେଖ ତିଆରି କରିବାର ସହିତ ନୀତିଗତ ନିଷ୍ପତ୍ତି ଇ କମିଟି ଜରିଆରେ ସ୍ଥିର କରାଯିବା। ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟାକେ ନେଇକରି ରାଜ୍ୟ ସରକାର ଗଢ଼ିଥିବାର ଉଚ୍ଚସ୍ତରୀୟ ଟାସ୍କଫୋର୍ସର ବୈଠକ ଗଲାକାଲି ଭୁବନେଶ୍ୱରନୁ ହୋଇଯାଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିକରି ଦାଦନ ଶ୍ରମିକର ମୂଲ କାରଣ ଆର୍ ସମାଧାନ ଦିଗେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନଜ୍ ଫାଉଣ୍ଡେସନ ଓଡ଼ିଶାନୁ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗେ କାମ କରବା। ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲ ଓଡ଼ିଶା ରାଜ୍ୟ ଔଷଧ ନିଗମନ ଚାଲିଥିବାର ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଠିକ୍ ସମୟଥି ଔଷଧ ଘିନ୍ବାର ଆର୍ ବାଣ୍ଟବାର୍କେ ତୁର୍ତ୍ତି କରିକରି ସାଧାରଣ ରୋଗୀଙ୍କ ପାଖେ ଦରକାର ଅନୁସାରେ ଉଷ ପହଞ୍ଚାବାର ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍। ଇତାର ସହିତ ସରକାରୀ ହସ୍ପିଟାଲମାନଙ୍କେ ଥିବାର ନିରାମୟ କେନ୍ଦ୍ରମାନଙ୍କୁ 24 ଘଣ୍ଟା ଖୋଲା ରଖବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବେଆଇନ ନିଶା କାରବାର ରୋକବାରକେ ଗୋଟିଏ କଡ଼ା ଆଇନ ତୟାର କରାଯିବା ବୋଲି ଆଇନ ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଭୁବନେଶ୍ୱରରୁ ଗଲାକାଲି ହୋଇଥିବା ଅବକାରୀ ବିଭାଗର ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ ଯେ ଖଣି ବିଭାଗ ଉତ୍ତରୁ ଅବକାରୀ ବିଭାଗ ରାଜ୍ୟକେ ସବୁନୁ ଅତ୍କା ରାଜସ୍ୱ ଦେଉଛି। ଆଇବା 2 ବର୍ଷ ଭିତରେ ରାଜ୍ୟନୁ ସବୁ ପ୍ରକାର ବେଆଇନ ନିଶା କାରବାର ବନ୍ଦ କରବାରକେ ସରକାର ଲକ୍ଷ୍ୟ ରଖିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲାର ଦିଶା ବୈଠକ ଗଲାକାଲି ହୋଇଯାଇଛି। ଜିଲ୍ଲାର ସର୍କିଟ୍ ହାଉସ୍ଠାରେ ହୋଇଥିବା ଏହି ବୈଠକଟି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆର୍ ଅଲଗା ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜିଲ୍ଲାନୁ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଉ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁଙ୍କର ସୁରକ୍ଷା ଲାଗି ନିଷ୍ଠା ଆଉ ସଚ୍ଚୋଟତାର ସହିତ କାମ କରବାରକେ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଅରଣ୍ୟ ଭବନଠାରେ ଗଲାକାଲି ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀକେ ଉଦ୍ଘାଟନ କରିକରି ମନ୍ତ୍ରୀ କହିଛନ୍ ଯେ ବନଖଣ୍ଡ ଅଧିକାରୀମାନେ ଭଲ କାମ କରୁଛନ୍, ସେମାନଙ୍କର ନିଷ୍ଠା ଓ ପ୍ରୟାସ ଲାଗି ରାଜ୍ୟ ଜଙ୍ଗଲ ଇଲାକା ବଢ଼ବାରକେ ଲାଗିଛି। ଭାରତୀୟ ମହିଳା ହକି ଦଳ ଏସିଆନ୍ ଚମ୍ପିୟନ୍ସ ଟ୍ରଫିଥି ଚମ୍ପିୟନ୍ ହୋଇଛି। ଫାଇନାଲ୍ ମ୍ୟାଚ୍ଟି ଭାରତ ଦଳ ଚୀନ୍କେ 1-0 ଗୋଲ୍ଟି ହରେଇକରି ଏହି ମ୍ୟାଚ୍ ଜିତିଛେ। ମହିଳା ହକି ଦଳ ଲଗାତାର 2 ନମ୍ବର ଥର ଆର୍ ମୋଟ 3 ଥର ଚମ୍ପିୟନ୍ ଟାଇଟଲ୍ ଜିତିବାର ଗୌରବ ପାଇଛେ। ଭାରତୀୟ ଦଳର ଏହି ସଫଳତାଟି ଖୁସି ହୋଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସବୁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍। ମତ୍ସ୍ୟଚାଷୀ ମତ୍ସ୍ୟଜୀବୀ ଆଉ ମାଛ ଚାଷ ସହିତ ଯୋଡ଼ି ହୋଇକରି ଥିବା ଲୋକଙ୍କୁ ତହକାବାର ଲାଗି ଆଜି ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତ୍ସ୍ୟଚାଷୀମାନଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ସେ କହିଛନ୍ ଯେ ମାଛ ଚାଷ ସହିତ ସାମୁଦ୍ରିକ ମାଛ ଉତ୍ପାଦନଟି ଓଡ଼ିଶାକେ ଗୋଟିଏ ଆଗୁଆ ରାଜ୍ୟ ଭାବେ ତିଆରି କରବାରକେ ତାଙ୍କର ସରକାର ସଂକଳ୍ପବଦ୍ଧ। ବରଗଡ଼ କାନ୍ଧି ସ୍ମୃତି ପାଠାଗାର ତରଫ 21 ନମ୍ବର ବରଗଡ଼ ପୁସ୍ତକ ମେଳା ଗଲାକାଲି ଉଦ୍ଘାଟିତ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଇ ମେଳାର ଉଦ୍ଘାଟନ କରିଛନ୍। ଏହି ଅବସରରେ ପାଠାଗାର ତରଫ ହୋଇଥିବା ଭିନ୍ ଭିନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଏଛିନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।